ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ବନ୍ଦିତା ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ ସମାଜର ଭିନ୍ ଭିନ୍ ବର୍ଗର ଲୋକ ଜନାଲେ ଶୁଭେଚ୍ଛା। 17 ନମ୍ବର ବିଧାନସଭାର ବାଚସ୍ପତି ହେଲେ ସୁରମା ପାଢ଼ୀ। ରାଇଜେ ଆଇବା ଶନିବାର ନୁ ସ୍ୱାଭାବିକ ଭାବେ ଖୁଲ୍ବା ସ୍କୁଲ ଆଉ ଆଇବା କାଲି ଆନ୍ତର୍ଜାତୀୟ ଯୋଗ ଦିବସ। କଳିଙ୍ଗ ଷ୍ଟାଡିୟମ୍ ନ ହେବାର୍କେ ଥିବା ରାଜ୍ୟସ୍ତରୀୟ ଯୋଗ ଦିବସ ସମାରୋହଟି ଯୋଗଦେବେ ମୁଖ୍ୟମନ୍ତ୍ରୀ। ଏଥର ପୂରା ଖବର। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି 66 ବର୍ଷର୍ଥି ପଦାର୍ପଣ କରିଛନ୍। 1958 ମସିହା ଜୁନ୍ 20 ତାରିଖ ଦିନ ଶ୍ରୀମତୀ ମୁର୍ମୁ ମୟୂରଭଞ୍ଜ ଜିଲ୍ଲାର ଉପରବେଡ଼ା ଗାଁ ନ ଜନ୍ମ ହୋଇଥିଲେ। ରାଷ୍ଟ୍ରପତି ଜନ୍ମଦିନ ଅବସରରେ ଆଜି ଦିଲ୍ଲୀର ଜଗନ୍ନାଥ ମନ୍ଦିରନ ପୂଜା କରିଛନ୍। ସେ ସାମାଜିକ ଗଣମାଧ୍ୟମ ଜରିଏ ଦେଶ ଲୋକଙ୍କର କଲ୍ୟାଣ କାମନା କରିଛନ୍। ରାଷ୍ଟ୍ରପତିଙ୍କ ଜନ୍ମଦିନ ଅବସରରେ ସମାଜର ଭିନ୍ ଭିନ୍ ବର୍ଗର ଲୋକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍। ଉପରାଷ୍ଟ୍ରପତି ଜଗଦୀପ ଧନଖଡ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଘର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାବାର ସହିତ ତାଙ୍କର ଦୀର୍ଘ ଆଉ ନିରାମୟ ଜୀବନ କାମନା କରିଛନ୍। 17 ନମ୍ବର ବିଧାନସଭାର ବାଚସ୍ପତି ଭାବେ ରଣପୁର ବିଧାୟିକା ସୁରମା ପାଢ଼ୀ ଆଜି ଦାୟିତ୍ୱ ନେଇଛନ୍। ସକାଳ ବେଳା 11 ବଜେ ବାଚସ୍ପତି ନିର୍ବାଚନ ଲାଗି ପ୍ରକ୍ରିୟା ମୁଲ୍ହେଇଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏ ପଦବୀ ଲାଗି ସୁରମା ପାଢ଼ୀଙ୍କ ନାଁ ପ୍ରସ୍ତାବ ବାବଦେ ମୋସନ ଗୃହନ ଆଗତ କରିଥିଲେ। ଏ ପ୍ରସ୍ତାବକେ ସଂସଦୀୟ ବ୍ୟାପାର ମନ୍ତ୍ରୀ ଆଉ ଦୁହି ଉପମୁଖ୍ୟମନ୍ତ୍ରୀ ସମର୍ଥନ ଜଣାଇଥିଲେ। ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକ ଆର୍ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀ ପତିଭିଲ ଏ ପ୍ରସ୍ତାବକେ ସମର୍ଥନ ଦେଇଥିଲେ। ସମକର ସହମତିଥି ବାଚସ୍ପତି ଭାବେ ନିର୍ବାଚିତ ହେବାରୁ ଶାସକ ଆର୍ ବିରୋଧୀ ଦଳର ସଦସ୍ୟମାନେ ଶ୍ରୀମତୀ ପାଢ଼ୀଙ୍କୁ ବାଚସ୍ୱତିଙ୍କର ଆସନ ପାଖକେ ନେଇଥିଲେ। ଦାୟିତ୍ୱ ନେବାର ଉତ୍ତରୁ ସୁରମା ପାଢ଼ୀ ଗୃହର ମର୍ଯ୍ୟାଦା ଆର୍ ଗରିମା ରକ୍ଷା କରବାର ଲାଗି ପ୍ରୟାସ କରିବେ ବୋଲି କହିଥିଲେ। ଏଥିଲାଗି ସେ ଦଳମତ ନିର୍ବିଶେଷଟି ସମକର ସହଯୋଗ କାମନା କରିଥିଲେ। ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ବିକାଶମୂଳକ କାର୍ଯ୍ୟକ୍ରମ ଆର୍ କଲ୍ୟାଣକାରୀ ଯୋଜନା ଲୋକଙ୍କ ପାଖେ ଠିକ୍ ଭାବେ ପହଞ୍ଚାବାର୍କେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଓ ଲୋକସମ୍ପର୍କ ବିଭାଗର ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ମୁଖ୍ୟମନ୍ତ୍ରୀଙ୍କୁ ରାଜ୍ୟ ଅତିଥି ଭବନଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ସହିତ ବିଭାଗର ଅଲଗା ବରିଷ୍ଠ ଅଧିକାରୀମାନେ ଆଜି ଭେଟିଥିଲେ। ଏ ସମୟଥି ମୁଖ୍ୟମନ୍ତ୍ରୀ ବିଭାଗନ ଚାଲିଥିବାର ଭିନ୍ ଭିନ୍ କାର୍ଯ୍ୟକ୍ରମ ଉପରେ ଆଲୋଚନା କରିଥିଲେ। ବିଭାଗଟି ଖାଲିଥିବାର ଭିନ୍ ଭିନ୍ ପଦବୀ ପୂରଣ ସହିତ ସାମ୍ବାଦିକମାନଙ୍କର କଲ୍ୟାଣ ଲାଗି ନିଆଯାଉଥିବା ପଦକ୍ଷେପକେ ଗୁରୁତ୍ୱ ଦେବାରକେ ମୁଖ୍ୟମନ୍ତ୍ରୀ କହିଥିଲେ। ଇତର ସହିତ ବିଭାଗର ବଜେଟ୍ ବ୍ୟବସ୍ଥା, ଜିଲ୍ଲାସ୍ତରୀୟ କାର୍ଯ୍ୟାଳୟକେ ଅଏତକା ବରଖସ୍ତ କରବାର, ସାମାଜିକ ଗଣମାଧ୍ୟମ ଆର୍ ଅଲଗା ଗୁରୁତ୍ୱପୂର୍ଣ୍ଣ ବିଷୟଟି ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍। କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଅଧ୍ୟକ୍ଷତାଟି ଆଇବା ଶନିବାର ଦିନ ନୂଆଦିଲ୍ଲୀ ବିଜ୍ଞାନ ଭବନର ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କର ପ୍ରାକ୍ ବଜେଟ୍ ଆଉ ଜିଏସ୍ଟି କାଉନ୍ସିଲ୍ ବୈଠକ ହେବା। ଏହି ଦୁଇ ବୈଠକଟି ଓଡ଼ିଶା ତରଫୁ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଯୋଗଦେବେ ବୋଲି ମୁଖ୍ୟମନ୍ତ୍ରୀଙ୍କର କାର୍ଯ୍ୟାଳୟ ତରଫୁ ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କର କାର୍ଯ୍ୟବ୍ୟସ୍ତତା ଲାଗି ତାଙ୍କର ପରାମର୍ଶ ଅନୁସାରେ ଏହି ବୈଠକଟି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଯୋଗଦେବେ। ଆଇବା 22 ତାରିଖ ଶନିବାରଠାନୁ ରାଜ୍ୟର ସବୁ ସ୍କୁଲ୍ମାନେ ସ୍ୱାଭାବିକ ଭାବେ ଚାଲ୍ବା ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫୁ ସୂଚନା ମିଳିଛି। ପାଣିପାଗ ବିଭାଗର ସୂଚନାକେ ଆଧାର କରିକରି ରାଜ୍ୟ ସରକାର ସବୁ ସରକାରୀ ବେସରକାରୀ ଆର୍ ଅନୁଦାନ ପାଉଥିବା ବିଦ୍ୟାଳୟମାନଙ୍କୁ 1 କ୍ଲାସ୍ରୁ 12 କ୍ଲାସ୍ ତକ ଆଇବା କାଲିନୁ ସକାଳର 6:30 ବଜେନୁ 10:30 ବଜେ ତକ ସ୍କୁଲ୍ ଚାଲ୍ବା, ହେଲେ 22 ତାରିଖନୁ ଆଘର ବାଗିର୍ ସ୍କୁଲ୍ମାନେ ଚାଲ୍ବା ବୋଲି କୁହାଯାଇଛି। ରାଜ୍ୟର କୃଷକ ଖାଉଟିମାନଙ୍କର ସୁରକ୍ଷାକେ ନଜରଥି ରଖିକରି ଦରଦାମ ନିୟନ୍ତ୍ରଣ ସହିତ ମଣ୍ଡିର ସୁପରିଚାଳନାକେ ସବୁବେଳେ ପ୍ରାଧାନ୍ୟ ଦିଆଯିବା ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍। ଏହି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ନେବାର ଉତ୍ତରୁ ଶ୍ରୀ ପାତ୍ର ଆଜି ଲୋକସଭା ଭବନର ଗୋଟିଏ ସମୀକ୍ଷା ବୈଠକ କରିଥିଲେ। ବୈଠକଟି ବିଭାଗୀୟ ଶାସନ ସଚିବ ଭିଭି ଯାଦବଙ୍କ ସହିତ ଅଲଗା ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ରାଜ୍ୟ ଖାଦ୍ୟ ସୁରକ୍ଷା ନୀତିକେ ଲାଗୁ କରବାର ସହିତ ଅତ୍ୟାବଶ୍ୟକ ସାମଗ୍ରୀର ବଜାର ବିଶ୍ଳେଷଣ ଆର୍ ବଜାର ଦର ତଦାରଖ ନିୟମିତ ବ୍ୟବଧାନତି କରବାରକେ ମନ୍ତ୍ରୀ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍। ବର୍ଷା ଋତୁଟି ସହରାଞ୍ଚଳର ଜଳ ନିଷ୍କାସନ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାରକେ ଗୃହ ନିର୍ମାଣ ଆର୍ ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ଆଜି ବିଭାଗର ଭିନ୍ ଭିନ୍ ଯୋଜନା ଓ କାର୍ଯ୍ୟକ୍ରମ ବାବଦେ ହୋଇଥିବା ସମୀକ୍ଷା ବୈଠକଟି ମନ୍ତ୍ରୀ ଡକ୍ଟର ମହାପାତ୍ର ସହରାଞ୍ଚଳ ବିକାଶ ଉପରେ ପ୍ରାଥମିକତା ଦେବାରକେ ବିଭାଗର ଅଧିକାରୀମାନଙ୍କୁ କହିଥିଲେ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଆଇବାକାଲ ଆନ୍ତର୍ଜାତୀୟ ଯୋଗ ଦିବସ ଇ ଅବସରରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର ରାଜ୍ୟସ୍ତରୀୟ ଯୋଗ ଦିବସ ପାଳନ କରାଯିବା ଏଥି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେବେ। ତାଙ୍କ ସହିତ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜଭିଲ୍ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ନୂଆପଲ୍ଲୀର କସ୍ତୁରବା ସ୍କୁଲ୍ ପଡ଼ିଆନ ହେବାରକେ ଥିବାର ଯୋଗଦିବସ କାର୍ଯ୍ୟକ୍ରମଟି ଯୋଗଦେବେ। ସେନ୍ତା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଉ ସାଂସଦ ସମ୍ବିତ ପାତ୍ର କୋଣାର୍କଠାରେ ହେବାରକେ ଥିବାର ଯୋଗଦିବସ ସମାରୋହଟି ଯୋଗଦେବେ। ବାଚସ୍ପତି ସୁରମା ପାଢ଼ୀ ନୟାଗଡ଼ ହେବାରକେ ଥିବାର ସମାରୋହଟି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ସମ୍ବଲପୁରନ ହେବାରକେ ଥିବା ଯୋଗ ଦିବସ ସମାରୋହଟି ମନ୍ତ୍ରୀ ରବିନାରାୟଣ ନାୟକ, ବଲାଙ୍ଗୀରନ ମନ୍ତ୍ରୀ ଡକ୍ଟର ମୁକେଶ କୁମାର ମହାଲିଙ୍ଗ, ଝାରସୁଗୁଡ଼ାନ ମନ୍ତ୍ରୀ ସୁରେଶ ପୂଜାରୀ ଆଉ ବିଧାୟକ ଟଙ୍କଧର ତ୍ରିପାଠୀ ଯୋଗଦେବେ। ସେନ୍ତା ରାଜ୍ୟର ଅଲଗା ଜିଲ୍ଲାମାନଙ୍କେ ହେବାରକେ ଥିବା ଯୋଗ ଦିବସ ସମାରୋହଟି ମନ୍ତ୍ରିମଣ୍ଡଳର ଅଲଗା ସଦସ୍ୟ, ସାଂସଦ ଆଉ ବିଧାୟକମାନେ ଯୋଗଦେବେ। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଯୋଗ ଦିବସ ପାଳନ ଲାଗି ପ୍ରସ୍ତୁତି ସରିଛି। ଜିଲ୍ଲା ପ୍ରଶାସନ ତରଫୁ ବୌଦ୍ଧ ଟାଉନ୍ହଲ୍ଠାରେ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମ କରାଯିବା। ସେନ୍ତା ସୁବର୍ଣ୍ଣପୁର ଜିଲ୍ଲାନ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ଭିନ୍ ଭିନ୍ ଜାଗାନ ପ୍ରସ୍ତୁତି ସରିଛି। ଜିଲ୍ଲା ପ୍ରଶାସନ ତରଫୁ ମହାନଦୀ ଆର୍ ତେଲ ନଦୀ ସଙ୍ଗମର ରାମେଶ୍ୱର ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ଯୋଗ ଦିବସ କାର୍ଯ୍ୟକ୍ରମ ହେବା। ଜିଲ୍ଲାର ଭିନ୍ ଭିନ୍ ଜାଗାନ ପତଞ୍ଜଳି ଯୋଗ ସମିତି, ମହିଳା ଯୋଗ ସମିତି, ନେହେରୁ ଯୁବ କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କ ଭିନ୍ ଭିନ୍ ବିଭାଗ ତରଫୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ଲାଗି ପ୍ରସ୍ତୁତି ଶେଷ କ୍ଷେପେ ପହଞ୍ଚିଛି। ଦେବଗଡ଼ ଜିଲ୍ଲାନ ଜିଲ୍ଲା ପ୍ରଶାସନ ତରଫୁ ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ୍ଠାରେ ଯୋଗ ଦିବସ ପାଳନ କରାଯିବା। ଏହି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା ଯୋଗଦେବେ। ରାଇଜେ ରକ୍ତ ଶିକୁଳି ଲାଗି ରକ୍ତହୀନତା ନିରାକରଣ ସଚେତନତା ଅଭିଯାନ ଚାଲିଛି। ଇଟା ଆଇବା ତିନି ତାରିଖ ତକ ଚାଲବା। ଇତି ଭିନ୍ ଭିନ୍ ଜିଲ୍ଲାନ ରକ୍ତ ଶିକୁଳି ରୋଗର ନିରାକରଣ ଲାଗି ବ୍ୟାପକ ପ୍ରଚାର ପ୍ରସାର କରବାର ଉପରେ ଜୋର୍ ଦିଆଯାଉଛି। 2047 ତକ ରକ୍ତ ଶିକୁଳି ରୋଗର ପୂରାପୂରି ନିରାକରଣ ଲାଗି ସରକାର ଲକ୍ଷ୍ୟ ରଖିଛନ୍।
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କ ସମୃଦ୍ଧ ଭାରତର ପରିକଳ୍ପନାର ସଫଳ ରୂପାୟନ ସକାଶେ ଦେଶକୁ ସିକିଲ୍ ସେଲ୍ ଆନିମିଆ ମୁକ୍ତ କରିବା ନିମନ୍ତେ ରାଷ୍ଟ୍ରୀୟ ସିକିଲ୍ ସେଲ୍ ଆନିମିଆ ନିରାକରଣ ମିଶନ ଆରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମରେ ଡାକ୍ତରୀ ପରୀକ୍ଷା, ରୋଗ ନିରାକରଣ ନିମନ୍ତେ ପରାମର୍ଶ ଓ ସିକିଲ୍ ସେଲ୍ ଆନିମିଆ ରୋଗଗ୍ରସ୍ତ ବ୍ୟକ୍ତିଙ୍କ ଯତ୍ନ ନେବା ଅନ୍ତର୍ଭୁକ୍ତ।
ଯଦି ଆପଣଙ୍କ ପିଲା କିମ୍ବା କୌଣସି ଗର୍ଭବତୀ ମହିଳାଙ୍କୁ ଆନିମିଆ ଅର୍ଥାତ୍ ରକ୍ତହୀନତା, ଆଖି ହଳଦିଆ ପଡ଼ିବା ସହ ଶରୀରରେ ଯନ୍ତ୍ରଣା, କହୁଣୀ ଓ ଆଣ୍ଠୁଗଣ୍ଠିରେ ଦରଜ ହେଉଥିଲେ ଏବଂ ବାରମ୍ବାର ଜ୍ୱର ଆସୁଥିଲେ, ଏହା ସିକିଲ୍ ସେଲ୍ ଓ ଆନିମିଆ ହୋଇପାରେ। ଏହାକୁ ଅଣଦେଖା କରନ୍ତୁ ନାହିଁ।
ଆଜି ହିଁ ନିକଟବର୍ତ୍ତୀ ଆୟୁଷ୍ମାନ ହେଲ୍ଥ ଆଣ୍ଡ ୱେଲନେସ୍ ସେଣ୍ଟର ଯାଇ ପରୀକ୍ଷା କରାଇ ନିଅନ୍ତୁ ଏବଂ ସିକିଲ୍ ସେଲ୍ ଓ ଆନିମିଆର ବିନାଶ କରନ୍ତୁ।
ପୁରୀ ଶ୍ରୀମନ୍ଦିରନ ଦେବସ୍ନାନ ପୂର୍ଣ୍ଣିମା ଅବସରରେ ମହାପୁରୁମାନଙ୍କ ଶ୍ରୀଅଙ୍ଗର ସୁରକ୍ଷା ଲାଗି ସେନାପଟା ଲାଗି ନୀତି କରାଯିବା। ଏଥିଲାଗି ଆଜି ରାତି 12 ବଜେନୁ ଆଇବାକାଲ ସକାଳ ବେଳାର 11 ବଜେ ତକ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ବୋଲି ଶ୍ରୀମନ୍ଦିର ପ୍ରଶାସନ ତରଫୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇବା 30 ତାରିଖ ରବିବାର ଦିନ ଆକାଶବାଣୀର ମନ୍ କି ବାତ୍ କାର୍ଯ୍ୟକ୍ରମ ଜରିଏ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଇଟା ତାଙ୍କର 111 ନମ୍ଘର ମନ୍ କି ବାତ୍ କାର୍ଯ୍ୟକ୍ରମ ହେବା। ଏଥିଲାଗି ନରେନ୍ଦ୍ର ମୋଦି ଆପ୍ କି ମାଇ ଗଭ୍ ଓପନ୍ ଫୋରମ୍ଟି ପ୍ରଧାନମନ୍ତ୍ରୀ ଲୋକଙ୍କଠାରୁ ଆଇବା 28 ତାରିଖ ତକ ମତାମତ ଆହ୍ୱାନ କରିଛନ୍। ଇତର ଛଡ଼ା ମାହାଲିଆ ଫୋନ୍ ନମ୍ଘର 1800-1178-00 ଡାଏଲ୍ କରି ସେମାନେ ସେମାନଙ୍କର ସନ୍ଦେଶ ହିନ୍ଦୀ କି ଇଂରାଜୀ ରେକର୍ଡ କରିପାରିବେ। ଏହି କାର୍ଯ୍ୟକ୍ରମ ଆକାଶବାଣୀ ଆର୍ ଦୂରଦର୍ଶନ ଜରିଏ ଏଆଇଆର୍ ନ୍ୟୁଜ୍ ୱେବ୍ସାଇଟ୍, ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ଥିବିଲ୍ ପ୍ରସାରଣ କରାଯିବା। ଏଆଇଆର୍ ନ୍ୟୁଜ୍, ଡିଡି ନ୍ୟୁଜ୍ ଆର୍ ପିଏମ୍ଓ ଅଫିସ୍ର ୟୁଟ୍ୟୁବ୍ ଚ୍ୟାନେଲ୍ ଥିଭିଲ୍ ଇଟା ଶୁଣାଯାଇ ପାର୍ବା। ପ୍ରଧାନମନ୍ତ୍ରୀଙ୍କ ହିନ୍ଦୀ ଅଭିଭାଷଣ ଉତ୍ରୁ ଆଞ୍ଚଳିକ ଭାଷାଥି ଇଟା ପ୍ରସାରଣ କରାଯିବା। ବୌଦ୍ଧ ଜିଲ୍ଲାର କଣ୍ଟାମାଲ ବ୍ଲକ ଘଣ୍ଟାପଡ଼ା ବନ୍ୟା ଆଶ୍ରୟସ୍ଥଳୀନ ସମ୍ଭାବ୍ୟ ବନ୍ୟା ମୁକାବିଲା କରବାର ଲାଗି ଓଡ୍ରାଫ୍ ବାହିନୀ ତରଫୁ ଆଜି ମକ୍ଡ୍ରିଲ୍ ହୋଇଯାଇଛି। ଜରୁରୀକାଳୀନ ପରିସ୍ଥିତି କେନ୍ତା ଲୋକକୁ ଉଦ୍ଧାର କରାଯାଇକରି ଥଇଥାନ କରାଯିବା ସେ ବାବଦେ ମକ୍ଡ୍ରିଲ୍ କରାଯାଇଥିଲା। ରାଜ୍ୟ ଶ୍ରମ ବିଭାଗ ତରଫୁ ଶିଶୁ ଶ୍ରମିକ ବିରୋଧୀ ଜନସଚେତନତା ସୃଷ୍ଟି ଲକ୍ଷ୍ୟଟି ଆଜି ସମ୍ବଲପୁରନ ଗୋଟିଏ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି ରଥକେ ଅତିରିକ୍ତ ଜିଲ୍ଲାପାଳ ସୁଚାରୁ କୁମାର ବଳ ଶୁଭାରମ୍ଭ କରିଥିଲେ। ସଚେତନତା ରଥ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିକରି ସହର ଆଉ ଗାଁ ଇଲାକାର ଭିନ୍ ଭିନ୍ ଜାଗା ଯାଇକରି ଛୁଆମାନଙ୍କୁ ଶ୍ରମ କ୍ଷେତ୍ରଟି ନିୟୋଜିତ ନାଇଁ କରବାରକେ ସଚେତନ କରବା। ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଭିନ୍ ଭିନ୍ ଜିଲ୍ଲାନ ଧୁକାଧନ୍ଦି ସହିତ ବିଜୁଳି ମାରିକରି ବର୍ଷା ହେବାର ସମ୍ଭାବନା ରହିଛି। ଇତାକେ ନେଇକରି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ 20 ଜିଲ୍ଲାକେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ସେଆଡ଼େ ପାଗ ଅନୁକୂଳ ଥିବାରୁ ଆଇବା 3 ଦିନ ଭିତରେ ରାଜ୍ୟର ବଡ଼ଭାଗୀ ଜିଲ୍ଲାକେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚବାର ସମ୍ଭାବନା ରହିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ ଅବସରରେ ଉପରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ ସମାଜର ଭିନ୍ ଭିନ୍ ବର୍ଗର ଲୋକ ଜଣାଇଲେ ଶୁଭେଚ୍ଛା। 17 ନମ୍ଘର ବିଧାନସଭାର ବାଚସ୍କତି ହେଲେ ସୁରମା ପାଢ଼ୀ। ଆଉ ଆଇବା କାଲ ଆନ୍ତର୍ଜାତୀୟ ଯୋଗ ଦିବସ। ଆଜି ରାଞ୍ଚଲି ଖବର ଇନ ଶେଷ ହେଲା। ଜୁହାର।